ಪ್ರಳಯರು ಆದಿಶಕ್ತಿ ಆದಿಶಕ್ತಿರು ಬ್ರಹ್ಮ ಸೃಷ್ಟಿ ಬ್ರಹ್ಮರು ತಿನಿ ಮೂರತಿ ସେ ତିନି ମୁରତି କରିଲେ ସୃଷ୍ଟି ସେ ତିନି ମୁରତି କରିଲେ ସୃଷ୍ଟି ଗଢ଼ିଲେ ବିଶ୍ୱ ବ୍ରହ୍ମାଣ୍ଡ ଚଉଦ ବ୍ରହ୍ମାଣ୍ଡେ ତାଙ୍କରି ଲୀଳା ସେ ମାୟା କିଏ ବୁଝିବ ସିଏ ବ୍ରହ୍ମା ସିଏ ବିଷ୍ଣୁ ପୁଣି ସେ ମହାଦେବ ସିଏ ବ୍ରହ୍ମା ସିଏ ବିଷ୍ଣୁ ପୁଣି ସେ ମହାଦେବ ସାରା ସଂସାରରେ କଲେ ଭିଆଣ ଖଞ୍ଜି ଦେଲେ ସବୁ ବିଧି ବିଧାନ ସୂର୍ଯ୍ୟ ଚନ୍ଦ୍ର ଠାରୁ ଏ ଜୀବ ଜଗତ ତାଙ୍କରି ଆଜ୍ଞାରେ ହେଲେ ଆତଜାତ ମହିମଣ୍ଡଳରେ ସବୁଠି ସେଇ ନିରାକାର ପରମ ବ୍ରହ୍ମ ଏ ମାୟା ସଂସାରେ ଏକାକାର ସିଏ ହୋଇଛନ୍ତି ତିନି ରୂପ ସିଏ ବ୍ରହ୍ମା ସିଏ ବିଷ୍ଣୁ ପୁଣି ସେ ମହାଦେବ ସିଏ ବ୍ରହ୍ମା ସିଏ ବିଷ୍ଣୁ ପୁଣି ସେ ମହାଦେବ ଚାରି ଯୁଗେ ଚାରି ରୂପ ଧରିଲେ ବିଷ୍ଣୁ ରୂପେ ଜଗତକୁ ପାଇଲେ ଓ ରାବଣ ମାରିଲେ ରାମ ଅବତାରେ କଂସ ବଧ କଲେ କୃଷ୍ଣ ରୂପରେ କଳି ଯୁଗେ ନାହିଁ ଗୋଡ଼ କି ହାତ ସଙ୍ଗେ ଧରି ବଳ ଦେବ ନିଜର ଇଚ୍ଛାରେ ତାଙ୍କର ଏ ରୂପ ନାମ ଜଗତ ବାନ୍ଧବ ସିଏ ବ୍ରହ୍ମା ସିଏ ବିଷ୍ଣୁ ପୁଣି ସେ ମହାଦେବ ସିଏ ବ୍ରହ୍ମା ସିଏ ବିଷ୍ଣୁ ପୁଣି ସେ ମହାଦେବ